ନମସ୍କାର, ମୁଁ ମନୋରମା ମହାନ୍ତି, IMD ଭୁବନେଶ୍ୱରରୁ ପୁରା ଓଡ଼ିଶା ରାଜ୍ୟ ପାଇଁ ୱେଦର ବ୍ରିଫିଂ କରୁଛି। ଯଦି ଦେଖିବା ଗତ 24 ଘଣ୍ଟାରେ ହାଇଏଷ୍ଟ ମ୍ୟାକ୍ସିମମ୍ ଟେମ୍ପରେଚର ରିପୋର୍ଟ ହୋଇଥିଲା ବୌଦ୍ଧ ଜିଲ୍ଲାରେ 43.6°C। ତା ସହିତ ଆଉ 5ଟା ଡିଷ୍ଟ୍ରିକ୍ଟରେ ବି 2ଟା ଜିଲ୍ଲାରେ 2ଟା ଜାଗାରେ ସିଭିଅର ହିଟ୍ ୱେଭ୍ କଣ୍ଡିସନ ରିଅଲାଇଜ୍ ହୋଇଛି, ଆଉ 4ଟା ଜାଗାରେ ହିଟ୍ ୱେଭ୍ କଣ୍ଡିସନ ରିଅଲାଇଜ୍ ହୋଇଛି। କିନ୍ତୁ 40 ଡିଗ୍ରୀ କିମ୍ବା ତାଠୁ ଅଧିକ ତାପମାତ୍ରା 7ଟି ଜାଗାରେ ରିପୋର୍ଟ କରାଯାଇଛି। ଆଉ ହିଟ୍ ୱେଭ୍ ଯଦି ଡିପାର୍ଚର୍ ଦେଖିବା, ଝାରସୁଗୁଡ଼ାର 6.9 ଡିଗ୍ରୀ ଡିପାର୍ଚର୍ ଫ୍ରମ୍ ନର୍ମାଲ୍ ରହିଛି, ଆଉ ଭବାନୀପାଟନାରେ 5.4 ଡିଗ୍ରୀ ଏବଭ୍ ନର୍ମାଲ୍ ରହିଛି, ଅନୁଗୁଳରେ 5.2 ଡିଗ୍ରୀ ସେଲସିୟସ୍ ଏବଭ୍ ନର୍ମାଲ୍ ରହିଛି, ଆଉ ସମ୍ବଲପୁରରେ 5.1 ଡିଗ୍ରୀ ଏବଭ୍ ନର୍ମାଲ୍ ରହିଛି। ତା ସହିତ ଆଗାମୀ 3 ଦିନ ପାଇଁ ହିଟ୍ ୱେଭ୍ କଣ୍ଡିସନ୍ ରହିବ, କଣ୍ଟିନ୍ୟୁ ରହିବ। ଆଗାମୀ 24 ଘଣ୍ଟା ପାଇଁ ଯଦି ଦେଖିବା, ଆମେ ଅରେଞ୍ଜ ୱାର୍ଣ୍ଣିଂରେ ରଖିଛୁ ହିଟ୍ ୱେଭ୍ କଣ୍ଡିସନ୍। ଫ୍ୟୁ ପ୍ଲେସେସ୍ରେ କିଛି ସ୍ଥାନରେ ହିଟ୍ ୱେଭ୍ କଣ୍ଡିସନ୍ ରହିବ, ହିଟ୍ ୱେଭ୍ ରହିବ, ୱାର୍ଣ୍ଣିଂ ରହିବ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ ଆଉ ଝାରସୁଗୁଡ଼ା ଜିଲ୍ଲାରେ। ତା ସହିତ ହିଟ୍ ୱେଭ୍ ଗୋଟେ କିମ୍ବା 2ଟା ସ୍ଥାନରେ ରହିବାର ସମ୍ଭାବନା ରହିଛି, ଯେମିତିକି ସୁନ୍ଦରଗଡ଼, ସମ୍ବଲପୁର। ଆଉ ହଟ୍ ଆଣ୍ଡ ହ୍ୟୁମିଡ଼୍ କଣ୍ଡିସନ୍ ଆମର କୋଷ୍ଟାଲ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ରହିବାର ସମ୍ଭାବନା ରହିଛି, ଯେମିତିକି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲା। ତା ସହିତ ଗଜପତିରେ ବି ହଟ୍ ଆଣ୍ଡ ହ୍ୟୁମିଡ଼୍ କଣ୍ଡିସନ୍ ରହିବାର ସମ୍ଭାବନା ରହିଛି। କାଲି ପାଇଁ ଯଦି ଦେଖିବା, 18 ତାରିଖ ପାଇଁ ବି ଆମେ ଅରେଞ୍ଜ ୱାର୍ଣ୍ଣିଂରେ ରଖିଛୁ ବୌଦ୍ଧ ଆଉ ଝାରସୁଗୁଡ଼ା ଜିଲ୍ଲା। ତା ସହିତ ୟେଲୋ ୱାର୍ଣ୍ଣିଂରେ ରହିଛି ସୁନ୍ଦରଗଡ଼, ଅନୁଗୁଳ, ବଲାଙ୍ଗୀର ଆଉ କଳାହାଣ୍ଡି ଜିଲ୍ଲାରେ କାମହା ଜାଗାରେ ହିଟ୍ ୱେଭ୍ କଣ୍ଡିସନ୍ ହିଟ୍ ୱେଭ୍ ହେବାର ସମ୍ଭାବନା ରହିଛି। ଆଉ 19 ତାରିଖ ପାଇଁ ଯଦି ଦେଖିବା, ଡେ 3 ଆମର ରହୁଛି, ଯେଉଁ 19 ତାରିଖରେ ବି ବୌଦ୍ଧରେ ଆମେ ଅରେଞ୍ଜ ଆଲର୍ଟ ରଖିଛୁ, ବୌଦ୍ଧରେ ଲଗାତାର ହିଟ୍ ୱେଭ୍ କଣ୍ଟିନ୍ୟୁ କରୁଛି, ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ତା ସହିତ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ବଲାଙ୍ଗୀର ଆଉ ଝାରସୁଗୁଡ଼ା ଜିଲ୍ଲାରେ। ତା ସହିତ ବର୍ଷା ପବନ ଆଉ ବିଜୁଳି ଘଡ଼ଘଡ଼ି ହେବାର ବି ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ଭିତରେ ଗୋଟେ କିମ୍ବା 2ଟା ସ୍ଥାନରେ ଘଡ଼ଘଡ଼ି ବର୍ଷା, ଲାଇଟ୍ରେ ହାଲକା ବର୍ଷା ସହିତ ଘଡ଼ଘଡ଼ି, ବିଜୁଳି ଆଉ ଗୋଷ୍ଠି ୱିଣ୍ଡ ବି ହେବାର ସମ୍ଭାବନା ରହିଛି, 30ରୁ 40 କିଲୋମିଟର/ଆୱାର। ଯେମିତିକି ଜିଲ୍ଲା ଗୁଡ଼ିକ ହେଲେ ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ କାମ୍ଭା ଜାଗାରେ ଲାଇଟ୍ ରେନ୍ ସହିତ ବିଜୁଳି ଘଡ଼ଘଡ଼ି ଆଉ ଗୋଷ୍ଠୀବିନ୍ 30ରୁ 40 କିଲୋମିଟର/ଆୱାରରେ ରହିବାର ସମ୍ଭାବନା ରହିଛି। କାଲି ପାଇଁକି କେଉଁଝର, ମୟୂରଭଞ୍ଜ ଜିଲ୍ଲାରେ ଗୋଟେ କିମ୍ବା 2ଟା ସ୍ଥାନରେ ହାଲକା ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ହେବାର ବି ସମ୍ଭାବନା ରହିଛି। ଆଉ 19 ତାରିଖରେ ବି ବର୍ଷା ସହିତ ଲାଇଟ୍ ଟୁ ମଡରେଟ୍, ହାଲକାରୁ ମଧ୍ୟମ ଧରଣର ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଏବଂ ଗୋଷ୍ଠୀ ୱିଣ୍ଡ 30ରୁ 40 କିଲୋମିଟର/ଆୱାର ହେବାର ସମ୍ଭାବନା ରହିଛି। ଯେମିତିକି ଗୋଟେ କିମ୍ବା 2ଟା ସ୍ଥାନରେ ହେବାର ସମ୍ଭାବନା ରହିଛି, ଯେମିତିକି ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଆଉ ଢେଙ୍କାନାଳ ଜିଲ୍ଲାରେ। ଆଉ 20 ତାରିଖ ପାଇଁ ଯଦି ଦେଖିବା, ନର୍ଥ ଓଡ଼ିଶାରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି, ଆଉ ଗୋଟେ କିମ୍ବା 2ଟା ସ୍ଥାନରେ ହେଲଷ୍ଟ୍ରମ୍ ପଥର, କୁଆପଥର ବର୍ଷାର ବି ହେବାର ବି ସମ୍ଭାବନା ରହିଛି, ସେଥିପାଇଁ ୱାର୍ଣ୍ଣିଂ ଦିଆଯାଇଛି କୁଆପଥର ବର୍ଷାର। ସୁନ୍ଦରଗଡ଼, ଅନୁଗୁଳ, କେଉଁଝର ଆଉ ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷା ବି ହେଇପାରେ ଘଡ଼ଘଡ଼ି, ବିଜୁଳି, ଗୋଷ୍ଠୀ ୱିଣ୍ଡ ସହିତ। ତାପରେ ଆମେ ଯଦି ଦେଖିବା, 21 ତାରିଖ ପାଇଁ ଆମର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି, ତା ସହିତ ଗୋଷ୍ଠୀ ୱିଣ୍ଡ 50ରୁ 60 କିଲୋମିଟର ଏବଂ ତା ସହିତ ପଥର ବର୍ଷା, କୁଆପଥର ବର୍ଷା ହେବାର ବି ସମ୍ଭାବନା ରହିଛି, ସେଥିପାଇଁ ୱାର୍ଣ୍ଣିଂ ଦିଆଯାଇଛି ଅନୁଗୁଳ, କେଉଁଝର, ମୟୂରଭଞ୍ଜ, ସମ୍ବଲପୁର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଜିଲ୍ଲାରେ କୁଆପଥର ସହିତ ଗୋଷ୍ଠୀ ୱିଣ୍ଡ 50ରୁ 60 କିଲୋମିଟର/ଆୱାର ହେବାର ସମ୍ଭାବନା ରହିଛି। ତା ସହିତ ଅଲଗା ଜିଲ୍ଲାମାନଙ୍କରେ ବି ବର୍ଷା ସହିତ ଘଡ଼ଘଡ଼ି, ବିଜୁଳି ହେବାର ସମ୍ଭାବନା ରହିଛି, ତାକୁ ୟେଲୋ ୱାର୍ଣ୍ଣିଂରେ ଆମେ କଭର୍ କରିଛୁ, ଆଉ ୱିଣ୍ଡ ସ୍ପିଡ଼୍ ବି ସେଠି ବି ଗୋଷ୍ଠୀ ୱିଣ୍ଡ ସ୍ପିଡ଼୍ 30ରୁ 40 କିଲୋମିଟର/ଆୱାର ରହିପାରେ। ନମସ୍କାର।